ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି. ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତର ମହାକାଶ କ୍ଷେତ୍ର ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେଉଛି ଭାରତ ଇଣ୍ଡୋନେସିଆ ତୃତୀୟ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବାର୍ତ୍ତାଳାପ. ରାୟପୁରଠାରେ ଆସନ୍ତା 29 ତାରିଖରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ତିନିଦିନିଆ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ. ଏବଂ ବଲୋଚିସ୍ତାନ ଅଞ୍ଚଳରୁ ପାକିସ୍ତାନ ସେନା ଦ୍ୱାରା ବଳପୂର୍ବକ ଅପହରଣ ନେଇ ଅଭିଯୋଗ କରିଛି ସେଠାକାର ମାନବାଧିକାର ସଂଗଠନ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବେ. ଆଜି ସକାଳେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି. ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରେ ଉଦ୍ବୋଧନ ଦେବେ. ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଧାନସଭାର 11 କୋଠରୀକୁ ଗସ୍ତ କରିବେ, ଯେଉଁଠାରେ ସେ ବିଧାୟକ ଭାବେ କାର୍ଯ୍ୟ କରୁଥିଲେ. ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେହି କୋଠରୀର ନବୀକରଣ କରାଯାଇଛି. ରାଷ୍ଟ୍ରପତି ମୁର୍ମୁ ମୟୂରଭଞ୍ଜର ରାଇରଙ୍ଗପୁର ବିଧାନସଭା ଆସନରୁ 2000 ଏବଂ 2004 ମସିହାରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ. ସେ ବିଜେଡି ବିଜେପି ମେଣ୍ଟ ସରକାରରେ ପ୍ରମୁଖ ପଦବୀରେ ରହିବା ସହ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ନୌସେନା ଦିବସ ଅବସରରେ ଡିସେମ୍ବର 3 କେରଳ ଗସ୍ତ କରିବେ. ସେଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ନୌସେନାର ପରିଚାଳନାଗତ ପ୍ରଦର୍ଶନୀ ନିରୀକ୍ଷଣ କରିବେ. ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ. ତିରୁବନନ୍ତପୁରମ୍ ନିକଟ ସଙ୍ଗମୁଖମ୍ କୂଳରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ପ୍ରଦର୍ଶନୀରେ ଭାରତୀୟ ନୌସେନାର ସାମର୍ଥ୍ୟ ଓ ଦୃଢ଼ତା ପ୍ରଦର୍ଶନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତୀୟ ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି। ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଇରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ମହାକାଶ କ୍ଷେତ୍ରରେ ନବସୃଜନ ପାଇଁ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ସ୍ୱାଗତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଆସନ୍ତା ବର୍ଷଗୁଡ଼ିକରେ ବିଶ୍ୱ ମହାକାଶ ଅର୍ଥନୀତି ଦ୍ରୁତ ବିକଶିତ ହେବ ଏବଂ ଏହା ଆମ ଦେଶର ଯୁବକମାନଙ୍କ ପାଇଁ ବିପୁଳ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ।
ଜବ୍ ସରକାର ନେ ସ୍ପେସ୍ ସେକ୍ଟର କୁ ଓପନ୍ କିଆ ତୋ ଦେଶ କେ ୟୁବା ଅର୍ ଖାସ୍ କର ହମାରେ ଜେନ୍ ଜି ୟୁଥ୍ ଇସ୍କା ଭରପୁର ଫାଇଦା ଉଠାନେ କେ ଲିଏ ଆଗେ ଆ ଗଏ। ଆଜ ଭାରତ କେ 300 ସେ ଅଧିକ ସ୍ପେସ୍ ଷ୍ଟାର୍ଟଅପ୍ ଭାରତ କେ ସ୍ପେସ୍ ଫ୍ୟୁଚର କୁ ନଇ ଉମ୍ମିଦେ ଦେ ରହେ ହେଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 6-7 ବର୍ଷ ମଧ୍ୟରେ ଭାରତର ମହାକାଶ କ୍ଷେତ୍ର ନୂତନ ରୂପ ନେଇଛି। ଏହାକୁ ଉନ୍ମୁକ୍ତ, ସମାବେଶୀ ଓ ନବସୃଜନ ଆଧାରିତ କରାଯାଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ମହାକାଶ ଭବିଷ୍ୟତ ପାଇଁ 300 ମହାକାଶ ଷ୍ଟାର୍ଟଅପ୍ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି। ଭାରତର ନୂତନ ଦୃଷ୍ଟିଭଙ୍ଗୀ, ନବସୃଜନ ଓ ଯୁବଶକ୍ତିର ପ୍ରତିଫଳନ ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବସୃଜନ, ଯୁବଶକ୍ତି, ସାହସିକ ପଦକ୍ଷେପ ନେବାର ସାମର୍ଥ୍ୟ ଓ ଉଦ୍ୟୋଗୀ ମନୋଭାବ ପାଇଁ ଦେଶ ଆଜି ନୂତନ ସୋପାନରେ ପହଞ୍ଚିପାରିଛି।
ସ୍କାଇରୁଟ୍ କା ଇନ୍ଫିନିଟି କ୍ୟାମ୍ପସ୍ ଭାରତ କି ନଇ ସୋଚ, ଇନୋଭେସନ ଅର୍ ସବସେ ବଡି ବାତ ୟୁଥ ପାୱର କା ପ୍ରତିବିମ୍ବ ହେ। ହମାରି ୟୁବା ଶକ୍ତି କି ଇନୋଭେସନ, ରିସ୍କ ଟେକିଙ୍ଗ ଏବିଲିଟି ଅର୍ ଏଣ୍ଟରପ୍ରେନରସିପ ଆଜ ନଇ ବୁଲନ୍ଦି ଛୁ ରହି ହେ। ଆନେ ୱାଲେ ସମୟ ମେ ଭାରତ ଗ୍ଲୋବଲ ସାଟେଲାଇଟ୍ ଲଞ୍ଚ ଇକୋସିଷ୍ଟମ ମେ ଏକ ଲିଡର ବନକର ଉଭରେଗା।
ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଧରି ଇସ୍ରୋ ଭାରତୀୟ ମହାକାଶ ଯାତ୍ରାକୁ ବଳ ଦେଇ ଆସିଛି। ଇସ୍ରୋ ନିଜର ବିଶ୍ୱସନୀୟତା, ସାମର୍ଥ୍ୟ ଓ ଗୁଣବତ୍ତା ଯୋଗୁଁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ହଜାରେ ବର୍ଷର ପାରମ୍ପରିକ ସମ୍ପର୍କକୁ ଉଜ୍ଜୀବିତ କରୁଛନ୍ତି। ଉଭୟ ଦେଶ ସାମୁଦ୍ରିକ ସମ୍ପର୍କ ସହ ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ପ୍ରତିବଦ୍ଧ। ଆଜି ନୂଆଦିଲ୍ଲୀରେ ଭାରତ ଓ ଇଣ୍ଡୋନେସିଆ ତୃତୀୟ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବାର୍ତ୍ତାଳାପ ସମୟରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଉଭୟ ଦେଶ ମଧ୍ୟରେ ଅନେକଗୁଡ଼ିଏ ବିଧି ବ୍ୟବସ୍ଥା ସମାନ ରହିଛି ଏବଂ ଉଭୟ ଦେଶ ପାରମ୍ପରିକତାକୁ ଅଗ୍ରାଧିକାର ଦେଉଛନ୍ତି। ଏହି ବାର୍ତ୍ତାଳାପ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ଭୂତ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଞ୍ଚଳିକ ସୁରକ୍ଷା, ବିଶ୍ୱସ୍ତରୀୟ ସମସ୍ୟା ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା କରିବେ। ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଉଭୟ ଦେଶ ପ୍ରତିରକ୍ଷା ଏବଂ ସହଯୋଗ କ୍ଷେତ୍ରରେ ଆହୁରି ଆଗକୁ ଯିବା ଲାଗି ରଣନୈତିକ ଭାଗିଦାରୀକୁ ସହଜ ଏବଂ ସୁଗମ କରିବା ଲାଗି ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖରୁ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ 60ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ରାୟପୁରରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ତିନିଦିନିଆ ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ କେତେଜଣ ପୁଲିସ୍ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରିବେ। ସମ୍ମିଳନୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ପ୍ରମୁଖ ଯୋଗଦେବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ଚାଣକ୍ୟ ପ୍ରତିରକ୍ଷା ବାର୍ତ୍ତାଳାପ 2025ରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାବାହିନୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଦେଶର ସାର୍ବଭୌମତ୍ୱ ଦିଗରେ ଭାରତୀୟ ସେନା କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରି ଚାଲିଛି। ସେ କହିଛନ୍ତି ଆହ୍ୱାନମୂଳକ ପରିସ୍ଥିତିରେ ସେନାବାହିନୀ ଅଦମ୍ୟ ସାହସ ଏବଂ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛି। ଅପରେସନ୍ ସିନ୍ଦୁରକୁ ସ୍କରଣ କରି ରାଷ୍ଟ୍ରପତି କହିଛନ୍ତି ଆତଙ୍କବାଦ ବିରୋଧରେ ଏଭଳି ଅଭିଯାନ ଜରିଆରେ ଭାରତୀୟ ସେନା କଡ଼ା ଜବାବ ଦେଇଛି। ସାରା ବିଶ୍ୱ କେବଳ ସେନାର ସାମର୍ଥ୍ୟ ନୁହେଁ ବରଂ ମାନବିକ ଢଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ପାଇଁ ଭାରତୀୟ ସେନାକୁ ପ୍ରଶଂସା କରୁଛି। ଦେଶର ବିକାଶରେ ପ୍ରତିରକ୍ଷା ବଳର ପ୍ରମୁଖ ଭୂମିକା ରହିଛି ଏବଂ ଏହାର ପରିଚାଳନାଗତ ଭୂମିକା ସାବ୍ୟସ୍ତ କରାଯାଇପାରୁଛି। ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିଭିଭୂମିର ବିକାଶ ସହ ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରତିରକ୍ଷା ବାହିନୀର ଭୂମିକା ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ରାନିସ୍କଲନ୍ ଗ୍ରାମ ପରିଦର୍ଶନ କରିଛନ୍ତି। ସେଠାକାର କୃଷକମାନେ ଗତ 6 ବର୍ଷ ହେବ ଫସଲ ମୂଳି ଜଳାଉନଥିବା ଜାଣିବା ପରେ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକୁ ସାରା ଦେଶ ଜାଣିବା ଉଚିତ ଏବଂ ସେହିଭଳି କାର୍ଯ୍ୟ ମଧ୍ୟ କରିବା ଉଚିତ। ଶ୍ରୀ ଚୌହାନଙ୍କ ସହ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ଏମ୍ଏଲ୍ ଜଟ୍ ସେହି ଅଞ୍ଚଳ ପରିଦର୍ଶନ କରି ଧାନ ଚାଷରେ କିଭଳି ଅଳ୍ପ ପରିମାଣର ଜଳ ବ୍ୟବହାର କରାଯିବ ସେ ନେଇ ଚାଷୀମାନଙ୍କୁ ସୂଚନା ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଚୌହାନ ଜଳନ୍ଧରଠାରେ ମନରେଗା ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟାରେ ସେ ଜଳନ୍ଧରସ୍ଥିତ ବାଦଶାହପୁରରେ ଥିବା କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନରେ କୃଷକମାନଙ୍କ ସହ ଭାବ ବିନିମୟ କରିବେ। ବଲୋଚ ଅଞ୍ଚଳରୁ ପାକିସ୍ତାନ ସେନା ଦ୍ୱାରା ବଳପୂର୍ବକ ଭାବେ 2 ଜଣ ବ୍ୟକ୍ତିଙ୍କୁ ନିଖୋଜ କରାଯାଇଥିବା ଅଭିଯୋଗ ହୋଇଛି। ସେଠାକାର ମାନବାଧିକାର ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସେନା ପକ୍ଷରୁ ବଲୋଚ ଅଞ୍ଚଳରୁ ଅନେକ ଲୋକଙ୍କୁ ବଳପୂର୍ବକ ନିଆଯାଇ ପରେ ସେମାନଙ୍କୁ ନିଖୋଜ ଦର୍ଶାଯାଉଥିବା ଅଭିଯୋଗ ହୋଇଛି। ବଲୋଚ ଜାତୀୟ ଆନ୍ଦୋଳନର ମାନବାଧିକାର ଶାଖା ପାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ମୁତାବକ କେଚ୍ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗତକାଲି ବଳପୂର୍ବକ ନିଆଯାଇଛି। ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଉପରେ ପାକିସ୍ତାନ ସେନା ପକ୍ଷରୁ ଚଢ଼ଉ କରାଯାଇଥିଲା। ସୂଚନା ମୁତାବକ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ଖୋଜ ଖବର ମିଳିପାରି ନାହିଁ। ଅନ୍ୟପକ୍ଷରେ ଚଳିତ ମାସ 18 ତାରିଖରେ ଗଦ୍ଦାର ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପାକିସ୍ତାନ ସେନା ବଳପୂର୍ବକ ନେଇଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମାନବାଧିକାର ସଂଗଠନ ପକ୍ଷରୁ ଏଭଳି କାର୍ଯ୍ୟକଳାପ ନେଇ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବଲୋଚିସ୍ତାନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସେନା ପକ୍ଷରୁ ଅପହରଣ ଓ ନିଖୋଜ କରିବା କାର୍ଯ୍ୟକଳାପ ଜାରି ରହିଥିବା ମାନବାଧିକାର ସଂଗଠନ ଅଭିଯୋଗ କରିଛି। ଗୋଆର ପଣଜୀଠାରେ ଚାଲିଥିବା 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କେ ବୈକୁଣ୍ଠଙ୍କ ସ୍କୃତିରେ ଏକ ଡାକଟିକଟ ଉନ୍ମୋଚନ କରିଛନ୍ତି। ଏକ ସଭାକୁ ସମ୍ବୋଧିତ କରି ଶ୍ରୀ ସାୱନ୍ତ କହିଛନ୍ତି ଭାରତୀୟ ଚଳଚ୍ଚିତ୍ରରେ କେ ବୈକୁଣ୍ଠ ତାଙ୍କ କଳାକୃତିର ଛାପ ଛାଡ଼ିଯାଇଛନ୍ତି। ଏହି ଅବସରରେ ଶ୍ରୀ ବୈକୁଣ୍ଠଙ୍କ ଦ୍ୱାରା 1977 ନିର୍ମିତ ବୃତ୍ତଚିତ୍ର ଗୋଆ ମାର୍ଚେସନ୍ ପ୍ରଦର୍ଶିତ ହୋଇଥିଲା। ପ୍ରାୟ 5 ଦଶନ୍ଧିର ସମୟ ମଧ୍ୟରେ କେ ବୈକୁଣ୍ଠ 35 ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହ ଅନେକ ବିଜ୍ଞାପନ ଏବଂ ବୃତ୍ତଚିତ୍ର ନିର୍ମାଣ କରିଥିଲେ। ତାଙ୍କ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ମେରେ ଅପ୍ନେ, ବନ୍ଧନ, ମୌସମ, ରାଜ ଏବଂ ପରିଚୟ ଲୋକପ୍ରିୟତା ହାସଲ କରିଥିଲା। 2003 ଫେବୃୟାରୀ 9 ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ବିଶ୍ୱ ପୁଞ୍ଜି ନିବେଶକାରୀଙ୍କ ପାଇଁ ଭାରତର ମହାକାଶ କ୍ଷେତ୍ର ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ରାୟପୁରଠାରେ ଆସନ୍ତା 29ରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ତିନିଦିନିଆ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ।